ଜହନ ଛ ପର୍ବ ସଇଁତିରିଶ ପଦରୁ ଚାଳିଶ ପଦ। ଜହନ ଚଉଦ ପର୍ବ ଛ ପଦ। ପ୍ରକାଶିତ ବାକ୍ୟ ସାତ ପର୍ବ ନ ପଦ। ଫଟୁ ନମ୍ବର ତେଇଶ। ପ୍ରଭୁ ଚୋ ବେଟା ବେଟି ୟୋହ ଫଟୁ ତୁହାନ ଯୀଶୁ କେ ଦେଖୁ ସକ୍ତା ହାଏ ହୁନ ସଭୈ କିସମ ଚୋ ବଂଶ ଜାତ ଆଉ ଭାଷାଏ ଲୋକ ମାନକେ ହଖରାଓତା ହେ ହୁମାନେ ହୁନାକେ ସତ କରତେ ଆଉ ହୁମାନଚୋ ବେଟା ବେଟି ବୋଲତେ ହୁମାନେ ପିଲା ବାଟେ ହିଡ଼ତେ ଆଉ ସରକକେ ପହଞ୍ଚତେ। ପ୍ରଭୁଚୋ ବେଟା ବେଟି ମାନଚୋ ଗୋଟେ ବଡ଼କା ପରିବାର ଅଛି ହୁମାନ ମହାଜାନ କି ଗରିବ କାଲିଆ କି ପନରା ହୁନ ହୁମାନେ ପୁତାର ପିଲି ଲେକ ପିଲି ବେଟା ବେଟି ହୁନ ହୁମାନ ସଭାଏ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଚୋ ମୁହାଁ ଗୋଟକ ହେହୁନ ରହତେ।